आकाशवाणी। संवाद पढ़ुछंती मलय रंजन मिश्र। मुख्य संवाद, नुआदिल्लीरे प्राय 11,000 कोटी टंकार दुईटी प्रमुख जातीय राजपथ प्रकल्पर आज उद्घाटन करिबे प्रधानमंत्री। नीति नियम एवं निर्देशावली आधार में स्वच्छतार सह भोटर तालिका प्रस्तुत कराउछि कहिले निर्वाचन आयोग। स्वदेश प्रत्यावर्तन कले भारतीय महाकाशचारी ग्रुप कैप्टेन सुधांशु शुक्ला। प्रबल वर्षाजनित बन्या और भूस्खलन जोगु पाकिस्तान में 350 लोकंक मृत्यु। एवं दुरांक फुटबल प्रतियोगितार क्वार्टर फाइनाल पर्यायर आज मोहनबागान सुपरजायंट्स एवं ईस्ट बेंगल मध्ये हेबो मुकाबला। प्रधानमंत्री नरेन्द्र मोदी आज नुआदिल्ली में प्राय 11,000 कोटी टंकार दुईट प्रमुख जातीय राजपथ प्रकल्पर उद्घाटन करिबे। सेथिमध्यरे द्वारिका एक्सप्रेस वे र दिल्ली सेक्शन एवं सहरांचल संप्रसारण रास्तार द्वितीय पर्याय अंतर्भुक्त। प्रधानमंत्री कार्यालय सूत्र मिलिथिबा सूचना अनुयायी जातीय राजधानी क्षेत्र में भित्तिभूमि विकाश को प्रोत्साहन प्रदान एवं नागरिकों पर सहज जीवन जापन को त्वरान्वित करने लक्ष्य नहीं प्रकल्पगुड़िक कार्यक्षम कर दिल्ली में सड़क जोगाजोगको अधिक सुसंगत करिबा, यात्रा समय को ह्रास करिबा एवं दिल्ली और यार आखपाख अंचल भिड़ कम करिबारे एही प्रकल्प सहायक हेबो बोली प्रधानमंत्री कार्यालय पक्षर कहुई। एही अवसर में जनसमावेश को प्रधानमंत्री संबोधन करिबे। द्वारिका एक्सप्रेस वे र 10.1 किलोमीटर दीर्घ दिल्ली सेक्शन पर प्राय 5,360 कोटी टंका व्यय कर 5,580 कोटी टंका व्यय सहरांचल संप्रसारण रास्तार द्वितीय पर्याय को विकसित कर दिल्ली तथा 9 नंबर जातीय राजपथ में भीड़ ह्रास करिबारे एही प्रकल्प सहायक हेबो। नीति नियम एवं निर्देशावली आधार में स्वच्छतार सह भोटर तालिका प्रस्तुत कराउछि बोली भारतीय निर्वाचन आयोग कहिछन्ति। एक बिबृतिरे आयोग कहिछन्ति भोटर तालिका प्रस्तुति में प्रत्येक पर्याय राजनैतिक दलगुड़िक संश्लिष्ट रहिथिले। निर्धारित समय अवधि मध्यरे तालिका प्रस्तुति संक्रांत दाबी एवं आपत्ति उपस्थापन कराइथिले पंजीकरण अधिकारी एहाको जांच करि आवश्यक पदक्षेप ग्रहण करिपारिथान्ति। एहाको दृष्टिरे रखि चिठा तालिका राजनैतिक दलर प्रतिनिधि प्रदान आयोग पक्षर् चिठा भोटर तालिका डिजिटल तथा छापा फर्माट्रे समस्त अवगति निमन्ते प्रकाश कर राजनैतिक दलगुड़िकर बूथ स्तरीय एजेंट चिठा तालिकार उपयुक्त समीक्षा करिबारे विफल होइछन्ती। आयोग कहिछन्ती स्वच्छ भोटर तालिका गणतंत्र को सुदृढ़ करिथाय। एथिपाई साधारण लोकंक अवगति निमन्ते कमिशन को वेबसाइट रे चिठा तालिका प्रकाश करा जाइथाय बोली आयोग कहिछन्ती। वैदेशिक व्यापार मंत्री डॉ एस जयशंकर गतकाली नुआदिल्ली में दक्षिण कोरिया प्रतिपक्ष चो ह्युन विभिन्न द्विपाक्षिक प्रसंग नहीं आलोचना करी। सामाजिक गणमाध्यम पोस्टरे डॉ जयशंकर कहते वाणिज्य उत्पादन सामुद्रिक तथा लोकसंपर्क क्षेत्र में द्विपाक्षिक सहयोग को सुदृढ़ करने दक्षिण कोरिया प्रतिपक्ष फलप्रद आलोचना। कृत्रिम बुद्धिमत्ता सेमिकंडक्टर स्वच्छ शक्ति और प्रतिरक्षा समेत विभिन्न क्षेत्र में नूतन मार्ग उन्मोचन उभय पक्ष मत विनिमय करिथिबा डॉ जयशंकर कहिछन्ति। भारत प्रशांत महासागरीय क्षेत्र एवं वैश्विक प्रसंग नै मध्य उभय नेतांक मध्यरे आलोचना होइथिबा डॉ जयशंकर कहिछन्ति। भारत एवं दक्षिण कोरिया द्विपाक्षिक रणनैतिक सहभागिता रे 10 वर्ष पूर्ति पालन करुछि। दुई देश मध्यरे सुदृढ़ समन्वय एवं व्यापक संपर्क वृद्धि नै दक्षिण कोरियार सहयोग को डॉ जयशंकर उच्च प्रशंसा करिछन्ति। दक्षिण कोरियार वैदेशिक मंत्री चो ह्युन कहते आतंकवाद प्रसंगे देशर नीति बहुत स्पष्ट एवं कठोर। गणमाध्यम सह आलोचना बेले श्री ह्युन कहते जेकोसी प्रकार आतंकवाद घटना को दक्षिण कोरिया दृढ़ विरोध करे। ए क्षेत्र में भारत सरकार और नागरिकों सह दक्षिण कोरिया रही से कहते। भारतीय जनता पार्टी संसदीय बोर्डर एक बैठक आज नुआदिल्ली स्थित दलय मुख्यालय अनुषित होने कार्यसूची रही। बोर्डर समस्त सदस्य बैठक में जोगदे। दलय सूत्र मिलता सूचना अनुजाई उपराष्ट्रपति निर्वाचन प्रार्थी चयन नहीं बैठक में आलोचना होपे। जातीय गणतांत्रिक मेट एनडीए गत 6 तारीख में अनुषित बैठक में प्रार्थी चयन नहीं प्रधानमंत्री नरेन्द्र मोदी और बीजेपी सभापति जगत प्रकाश नड्डा सर्वसम्मति क्रमे दायित्व प्रदान कर ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତା ଗୁରୁବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ରହିଛି। ଆସନ୍ତା ମାସ 9 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଜଗଦୀପ ଧନକଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦବୀ ଖାଲି ପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଆଜି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ସକାଳେ ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି ନାରାୟଣନ୍ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଛନ୍ତି। ଶ୍ରୀ ଶୁକ୍ଳାଙ୍କ ପରିବାରବର୍ଗ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ଆଇଏସ୍ଏସ୍କୁ ସଫଳ ଯାତ୍ରା କରି ପୃଥିବୀକୁ ପ୍ରତ୍ୟାବର୍ତ୍ତନ ପରେ ସ୍ୱାସ୍ଥ୍ୟଗତ ପରିବର୍ତ୍ତନ ସକାଶେ ଶ୍ରୀ ଶୁକ୍ଳା ଆମେରିକାରେ ରହିଥିଲେ। ଆଇଏସ୍ଏସ୍ରେ 18 ଦିନିଆ ସଫଳ ମିଶନ ଶେଷ କରି ଶ୍ରୀ ଶୁକ୍ଳା ଗତମାସ 15 ତାରିଖରେ ଭୂପୃଷ୍ଠକୁ ଫେରିଥିଲେ। ଅକ୍ଜିୟମ୍ ଫୋର୍ ମିଶନ୍ର ପାଇଲଟ୍ ଭାବେ ଶ୍ରୀ ଶୁକ୍ଳା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯାତ୍ରା କରିଥିଲେ। ସେଠାରେ ବିଭିନ୍ନ ଗବେଷଣାରେ ସାମିଲ ହେବା ସହ ମାଇକ୍ରୋଗ୍ରାଭିଟି କ୍ଷେତ୍ରରେ ପରୀକ୍ଷଣ କରିଥିଲେ। ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ ମିଶନ ଗଗନଯାନ ପାଇଁ ଶ୍ରୀ ଶୁକ୍ଳା ତାଲିକାଭୁକ୍ତ ହୋଇଛନ୍ତି। ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି ମିଶନ କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ର ଆଜିଠାରୁ 2 ଦିନିଆ ନେପାଳ ଗସ୍ତରେ ଯିବେ। ନେପାଳର ବୈଦେଶିକ ସଚିବ ଅମୃତ ବାହାଦୁର ରାଇଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମିଶ୍ର ଏହି ଗସ୍ତରେ ଯାଉଛନ୍ତି। ଭାରତ ଏବଂ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସୁଦୃଢ଼ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ପଡ଼ୋଶୀ ପ୍ରଥମ ନୀତି ଆଧାରରେ ଭାରତ ନେପାଳ ସହିତ ସମ୍ପର୍କକୁ ଅଗ୍ରାଧିକାର ପ୍ରଦାନ କରିଥାଏ। ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ମତ ବିନିମୟରେ ପଦକ୍ଷେପ ଆଧାରରେ ଶ୍ରୀ ମିଶ୍ର ଏହି ଗସ୍ତରେ ଯାଉଛନ୍ତି। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବା ନେଇ ଶ୍ରୀ ମିଶ୍ର ଆଲୋଚନା ବୈଠକରେ ଯୋଗଦେବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ପ୍ରବଳ ବର୍ଷାଜନିତ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ପାକିସ୍ତାନରେ ମୃତ୍ୟୁ ସଂଖ୍ୟା 350ରୁ ଅଧିକ ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଉତ୍ତର ପଶ୍ଚିମ ପାକିସ୍ତାନର ପର୍ବତ୍ୟାଞ୍ଚଳ ଖାଇବର ପଖତୁନ୍ରେ ମୃତ୍ୟୁ ସଂଖ୍ୟା 324ରେ ପହଞ୍ଚିଛି। ବହୁ ଲୋକ ଏବେ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ବୁନେର, ବାଜୋର, ସ୍ୱାତ, ସାଙ୍ଗଲା, ମାନସେହରା ଏବଂ ବଟଗ୍ରାମ ଆଦି ପାହାଡ଼ିଆ ଜିଲ୍ଲାକୁ ସେଠାକାର ପ୍ରାଦେଶିକ ସରକାର ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଆକସ୍ମିକ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ବହୁ କୋଠାବାଡ଼ି ତଥା ନିର୍ମାଣ କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ପାକିସ୍ତାନ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଉତ୍ତର ପଶ୍ଚିମ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଯୋଗାଯୋଗ କ୍ଷେତ୍ର ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାରୁ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବାଜୋରକୁ ରିଲିଫ୍ ସାମଗ୍ରୀ ନେଇ ଯାଉଥିବା ଏକ ସରକାରୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ 2 ପାଇଲଟଙ୍କ ସମେତ 5 ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚୀନ୍ ବୈଦେଶିକ ମନ୍ତ୍ରୀ ତଥା ଚୀନ୍ କମ୍ୟୁନିଷ୍ଟ ପାର୍ଟିର ପଲିଟି ବ୍ୟୁରୋ ସଦସ୍ୟ ୱାଙ୍ଗ ୱି ଆସନ୍ତାକାଲିଠାରୁ 2 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ଗସ୍ତରେ ଆସୁଛନ୍ତି। ଭାରତ ଚୀନ୍ ସୀମା ସମ୍ପର୍କ ନେଇ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ 24ତମ ପର୍ଯ୍ୟାୟ ଆଲୋଚନାରେ ଚୀନ୍ ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ଏହି ଗସ୍ତ ଅବସରରେ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଦେଶରେ ବୈଦ୍ୟୁତିକ ଉପକରଣ ରପ୍ତାନୀ ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଗତ ଆର୍ଥିକ ବର୍ଷର ଏହି ଅବଧି ତୁଳନାରେ ଚଳିତ ବର୍ଷ 47% ବୃଦ୍ଧି ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋୟଲ କହିଛନ୍ତି, ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ଏହା ହେଉଛି ସଫଳତା। ଗତ 2014-15 ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଦ୍ୱାରା ଏପର୍ଯ୍ୟନ୍ତ ବୈଦ୍ୟୁତିକ ଉତ୍ପାଦନ $31 ବିଲିୟନ୍ ବୃଦ୍ଧି ପାଇ $133 ବିଲିୟନ୍ ପହଞ୍ଚିଛି। ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ସରକାର ସର୍ବଦା ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ଶ୍ରୀ ଗୋୟଲ କହିଛନ୍ତି, ଦେଶରେ ଏବେ 300ରୁ ଅଧିକ ମୋବାଇଲ୍ ନିର୍ମାଣ ୟୁନିଟ୍ ରହିଥିବା ବେଳେ ବିଶ୍ୱସ୍ତରରେ ଭାରତ ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଫୋନ୍ ନିର୍ମାତା ଭାବେ ପରିଗଣିତ ହୋଇଛି। ବୈଦ୍ୟୁତିକ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି। ଡୁରାଣ୍ଡ କପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ଆଜି ମୋହନବାଗନ ସୁପରଜାନ୍ସ ଏବଂ ଇଷ୍ଟବେଙ୍ଗଲ ମଧ୍ୟରେ ମୁକାବିଲା ହେବ। କୋଲକାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:00 ଆରମ୍ଭ ହେବ। ଉଭୟ ଦଳ ସେମାନଙ୍କର ଗ୍ରୁପ୍ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍ ଜିତି ତାଲିକାର ଶୀର୍ଷ ସ୍ଥାନରେ ରହିଥିବାରୁ କ୍ୱାର୍ଟର ଫାଇନାଲ୍ ଖେଳ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ନୂଆଦିଲ୍ଲୀରେ ପ୍ରାୟ 11,000 କୋଟି ଟଙ୍କାର 2 ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ନୀତି ନିୟମ ଏବଂ ନିର୍ଦ୍ଦେଶାବଳୀ ଆଧାରରେ ସ୍ୱଚ୍ଛତାର ସହ ଭୋଟର ତାଲିକା ପ୍ରସ୍ତୁତ କରାଯାଉଛି କହିଲେ ନିର୍ବାଚନ ଆୟୋଗ। ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା। ପ୍ରବଳ ବର୍ଷା ଜନିତ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ପାକିସ୍ତାନରେ 350ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଏବଂ ଡୁରାଣ୍ଡ କପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ଆଜି ମୋହନବାଗନ ସୁପରଜାଏଣ୍ଟସ୍ ଏବଂ ଇଷ୍ଟବେଙ୍ଗଲ ମଧ୍ୟରେ ହେବ ମୁକାବିଲା।